ଯାଉଥିଲା କହିବାକୁ, ନିଜ ଇଚ୍ଛାରେ କିଏ ଦୁନିଆକୁ ଆସୁଥିଲା ରହିବାକୁ। ସତରେ ଏ ଗୀତର ପ୍ରତିଟି ଶବ୍ଦ ମନରେ କମ୍ପନ ଦିଏ। ସେ ଯେତେବେଳେ ଏ ଗୀତ ଲେଖିଲେ ଆଉ ମୋତେ ଶୁଣେଇଲେ, କହିଲେ, ତାନ୍, ଏ ଗୀତ ତୋ ପାଇଁ, ତୁ ଯେତେବେଳେ ଚାହିଁବୁ ଏ ଗୀତ ଗାଇବୁ, ଆଉ ମୁଁ ଯେତେବେଳେ କହିବି ତୁ ମୋତେ ଶୁଣେଇବୁ। ପ୍ରକୃତରେ ଏ ଗୀତ ଗାଇ ମୁଁ ନିଜକୁ ଧନ୍ୟ ମନେ କରୁଛି।
ମନକୁ ସେତିକି ନ ବାଧିଲେ କି, ଯାଉଥିଲା କହିବାକୁ ନିଜ ଇଚ୍ଛାରେ, ମନକୁ ସେତିକି ନ ବାଧିଲେ କି, ଯାଉଥିଲା କହିବା। ରାଜି ନୁହେଁ ନଈବାକୁ ନିଜ ଇଚ୍ଛାରେ ଆସୁଥିଲା ରହିବାକୁ ମନକୁ ସେତିକି ନ ବାଧିଲେ କି ଯାଉଥିଲା କହିବା।